କୈନ ତାଙ୍କ ଭାଇ ହେବଲଙ୍କୁ ବଧ କଲା ପରେ ଆଦମ ଏବଂ ହବାଙ୍କର ଆହୁରି ଅନେକ ସନ୍ତାନ ସନ୍ତତି ଜନ୍ମ ହେଲେ। ପୁଣି ସେମାନଙ୍କର ଅବାଧ୍ୟତା ହେତୁ ଜଗତରେ ଦୁଷ୍ଟତା ବହୁତ ବଢ଼ିଗଲା ଏବଂ ମନୁଷ୍ୟକୁ ତିଆରି କରିଥିବାରୁ ଈଶ୍ୱର ବହୁତ ଦୁଃଖ ପ୍ରକାଶ କଲେ। କିନ୍ତୁ ସେ ମନୁଷ୍ୟକୁ ନିଜର ରୂପରେ ତିଆରି କରିଥିବାରୁ ତାକୁ କେବେ ପାସରିଲେ ନାହିଁ। ସେଥିପାଇଁ ସେ ଅବ୍ରାହ୍ମ ନାମକ ଜଣେ ବିଶ୍ୱସ୍ତ ଲୋକକୁ ଦର୍ଶନ ଦେଇ କହିଲେ, ହେ ଅବ୍ରାହ୍ମ, ଆମେ ତୁମଠାରୁ ଗୋଟିଏ ମହାଗୋଷ୍ଠୀ ଉତ୍ପନ୍ନ କରିବା ଏବଂ ତୁମ୍ଭର ନାମକୁ ମହତ୍ କରିବା, ପୁଣି ତୁମ୍ଭ ଦେଇ ଆମ୍ଭେ ପୃଥିବୀର ସବୁ ଗୋଷ୍ଠୀକୁ ଆଶୀର୍ବାଦ କରିବା। ଆଉ ଥରେ ଈଶ୍ୱର ଅବ୍ରାହ୍ମଙ୍କୁ ଦର୍ଶନ ଦେଇ କହିଲେ, ହେ ଅବ୍ରାହ୍ମ, ଭୟ କର ନାହିଁ, କାରଣ ଆମ୍ଭେ ତୁମକୁ ଗୋଟିଏ ବଡ଼ ପୁରସ୍କାର ଦେବା। ଅବ୍ରାହ୍ମ କହିଲେ, ପ୍ରଭୁ, ମୁଁ ତ ନିଃସନ୍ତାନ, ଆଉ ତୁମେ ମୋତେ କ'ଣ ଦେବ ଯେ ମୁଁ ଖୁସି ହେବି। ଆଉ ଦିନେ ରାତିରେ ଈଶ୍ୱର ଅବ୍ରାହ୍ମଙ୍କୁ ବାହାରକୁ ନେଇ ଆକାଶର ତାରାଗଣକୁ ଦେଖାଇ କହିଲେ, ହେ ଅବ୍ରାହ୍ମ, ତୁମେ ଯଦି ତାରାଗଣକୁ ଗଣିପାରିବ ତେବେ କୁହ, ଏହି ପ୍ରକାର ତୁମର ବଂଶକୁ ଆମେ ଅତିଶୟ ବୃଦ୍ଧି କରାଇବା। ଅବ୍ରାହ୍ମ ଈଶ୍ୱରଙ୍କର ପ୍ରତିଜ୍ଞାରେ ବିଶ୍ୱାସ କଲେ, ତେଣୁ ଈଶ୍ୱର ତାଙ୍କୁ ଧାର୍ମିକ ବୋଲି କହିଲେ। ଅବ୍ରାହ୍ମଙ୍କର ବୃଦ୍ଧ ଅବସ୍ଥାରେ ପୁଣି ତାଙ୍କ ସ୍ତ୍ରୀ ସାରାଙ୍କର ସନ୍ତାନ ଜନ୍ମ କରିବାର ଶକ୍ତି ନଥିବା ସତ୍ତ୍ୱେ ଈଶ୍ୱର ତାଙ୍କୁ ଗୋଟିଏ ପୁତ୍ର ସନ୍ତାନ ଦେଲେ।